ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଆସନ୍ତା 7 ତାରିଖ ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ହେବ ମତଦାନ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 10 ବର୍ଷ ମଧ୍ୟରେ ଦେଶବାସୀଙ୍କର ତାଙ୍କ ପ୍ରତି ଥିବା ଆଶା ଓ ବିଶ୍ୱାସ ଏବେ ଗ୍ୟାରେଣ୍ଟିରେ ପରିଣତ ହୋଇଛି ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ 7ମ ଯୁଗ୍ମ ପ୍ରତିରକ୍ଷା ସହଯୋଗ କମିଟି ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଚୀନ୍ ପକ୍ଷରୁ ସାକ୍ସକାମ୍ ଉପତ୍ୟକାରେ ନିର୍ମାଣ କାର୍ଯ୍ୟକଳାପ ସମ୍ପର୍କିତ ତଥ୍ୟ ବଦଳାଇବାକୁ କରାଯାଉଥିବା ବେଆଇନ ଉଦ୍ୟମ ବିରୋଧରେ ଭାରତ ଦୃଢ଼ ପ୍ରତିବାଦ କରିଛି ଏବଂ ଆଇପିଏଲ୍ରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ 1 ରନ୍ରେ ପରାସ୍ତ କରିଛି ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମୁକାବିଲା ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଆସନ୍ତାକାଲି ଏହି ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ ମନୋନୟନପତ୍ର ପ୍ରତ୍ୟାହାରର ଶେଷ ଦିନ ହେଉଛି ଆସନ୍ତା ସୋମବାର ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟରେ 10ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 93ଟି ଲୋକସଭା ଆସନ ଲାଗି ଆସନ୍ତା 7 ତାରିଖ ଦିନ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ ସେଗୁଡ଼ିକ ହେଲା ଆସାମ ବିହାର ଛତିଶଗଡ଼ ଗୋଆ ଗୁଜରାଟ କର୍ଣ୍ଣାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଉତ୍ତରପ୍ରଦେଶ ପଶ୍ଚିମବଙ୍ଗ ଜାମ୍ମୁ କାଶ୍ମୀର ଏବଂ ଦାଦ୍ରାନଗର ହାବେଳି ଓ ଡାମନ୍ଡିଉ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଗରିବ ମହିଳା ଚାଷୀ ଯୁବବର୍ଗ ଓ ଗ୍ରାମବାସୀଙ୍କ ସମେତ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରିଛନ୍ତି ଗତକାଲି ମଧ୍ୟପ୍ରଦେଶର ସାଗର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିରୋଞ୍ଜଠାରେ ଆୟୋଜିତ ଏକ ନିର୍ବାଚନୀ ସମାବେଶରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ନଡ୍ଡା ଅର୍ଥନୀତି କ୍ଷେତ୍ରରେ କେନ୍ଦ୍ର ସରକାର ହାସଲ କରିଥିବା ସଫଳତା ଉପରେ ଆଲୋକପାତ କରି କହିଛନ୍ତି 10 ବର୍ଷ ଆଗରୁ ଭାରତ ବିଶ୍ୱର 1ଦଶ ଅର୍ଥବ୍ୟବସ୍ଥା ରୂପେ ପରିଗଣିତ ହେଉଥିବା ବେଳେ ବର୍ତ୍ତମାନ 5ମ ସ୍ଥାନରେ ରହିଛି ବିଜେପି ସରକାର ପୁନର୍ବାର କେନ୍ଦ୍ରରେ କ୍ଷମତାକୁ ଆସିଲେ ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥା ରୂପେ ପରିଣତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଏହି ଅବସରରେ ଶ୍ରୀ ନଡ୍ଡା ମଧ୍ୟପ୍ରଦେଶର ସାମଗ୍ରିକ ବିକାଶ ଦିଗରେ କେନ୍ଦ୍ର ସରକାର ଗତ 10 ବର୍ଷ ମଧ୍ୟରେ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂ ଗତକାଲି ବିହାରର ଚାପ୍ରା ଓ ସୁପଲରେ ପୃଥକ୍ ପୃଥକ୍ ନିର୍ବାଚନୀ ର୍ୟାଲି କରି ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଛନ୍ତି ବିହାରରେ ଆର୍ଜେଡିର ପୂର୍ବ କାର୍ଯ୍ୟକଳାପ ପ୍ରତି ଜନସାଧାରଣ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ବୋଲି ସେ କହିଛନ୍ତି ଅନ୍ୟପକ୍ଷରେ ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ସମସ୍ତିପୁର ସାହାରସା ଓ ଆରାଇଆଠାରେ ମହାମେଣ୍ଟର ପ୍ରାର୍ଥୀଙ୍କ ସପକ୍ଷରେ ବିଭିନ୍ନ ଜନସମାବେଶରେ ଉଦ୍ବୋଧନ ଦେଇଛନ୍ତି ବିଜେପି ଦେଶର ସମ୍ଭିଧାନ ଏବଂ ସଂରକ୍ଷଣ ନୀତିକୁ ପରିବର୍ତ୍ତନ କରିବା ଲାଗି ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ଏହାଛଡ଼ା କଂଗ୍ରେସ ନେତା ତଥା ଦଳର ଜାତୀୟ ମୁଖପାତ୍ର ଆଲୋକ ଶର୍ମା ସମସ୍ତିପୁରରେ କହିଛନ୍ତି ଗତ 2ଟି ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଜନସାଧାରଣଙ୍କ ତାଙ୍କ ଦଳର ନେତୃତ୍ୱାଧୀନ ମହାମେଣ୍ଟ ପ୍ରତି ସମର୍ଥନ ରହିଥିବା ଦୃଷ୍ଟିରୁ ବିଜେପି ଭୟଭୀତ ହୋଇପଡ଼ିଛି ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଗତକାଲି ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ତାଙ୍କୁ ରାଜଭବନଠାରେ ସ୍ୱାଗତ କରିଥିଲେ ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଆଜି ରାଜ୍ୟର କ୍ରିଷ୍ଣନଗର ପୂର୍ବ ବର୍ଦ୍ଧମାନ ଏବଂ ବୋଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ 3ଟି ପୃଥକ୍ ପୃଥକ୍ ନିର୍ବାଚନୀ ସଭାରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅବସରରେ ଦିଲ୍ଲୀର 7ଟିଯାକ ଲୋକସଭା ଆସନ ଲାଗି ଏକକ ପର୍ଯ୍ୟାୟରେ ଆସନ୍ତା 25 ତାରିଖ ଦିନ ମତଦାନ ହେବ ଏଥିଲାଗି ବର୍ତ୍ତମାନ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି ଗତକାଲି ଚତୁର୍ଥ ଦିନରେ ମୋଟ 23 ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପଶ୍ଚିମ ଦିଲ୍ଲୀ ଲୋକସଭା ଆସନ ଲାଗି ବିଜେପି ପ୍ରାର୍ଥୀ କମଲଜିତ୍ ସେରୱତ୍ ଗତକାଲି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦକ୍ଷିଣ ଦିଲ୍ଲୀର ବିଜେପି ପ୍ରାର୍ଥୀ ରାମବୀର ସିଂ ବିଧୁରୀ ବିଜେପିର ବରିଷ୍ଠ ନେତା ତଥା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ଉପସ୍ଥିତିରେ ଆଜି ମନୋନୟନପତ୍ର ଦାଖଲ କରିବେ ସେହିଭଳି ପଶ୍ଚିମ ଦିଲ୍ଲୀର କଂଗ୍ରେସ ପ୍ରାର୍ଥୀ ଉଦିତ ରାଜ ନିଜ ନାମାଙ୍କନ ପତ୍ର ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଆଜି ଦାଖଲ କରିବେ ଆସନ୍ତା 6 ତାରିଖ ହେଉଛି ମନୋନୟନପତ୍ର ଦାଖଲର ଶେଷ ଦିବସ ଆସନ୍ତା ଜୁନ୍ 4 ତାରିଖ ଭୋଟ୍ ଗଣତି କରାଯିବ ଏହି ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ କର୍ମୀ ଓ ନେତୃବୃନ୍ଦ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ର୍ୟାଲି ରୋଡ୍ ଶୋ ତଥା ଜନସମାବେଶମାନ କରିବା ସହିତ ଘରକୁ ଘର ବୁଲି ଜନସାଧାରଣଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଦିଗରେ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 10 ବର୍ଷ ମଧ୍ୟରେ ଦେଶବାସୀଙ୍କର ତାଙ୍କ ପ୍ରତି ଥିବା ଆଶା ଓ ବିଶ୍ୱାସ ଏବେ ଗ୍ୟାରେଣ୍ଟିରେ ପରିଣତ ହୋଇଛି। ଗତକାଲି ଏକ ସମ୍ବାଦ ଚ୍ୟାନେଲ୍କୁ ସାକ୍ଷାତକାର ଦେବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାରଙ୍କ କଠିନ ପରିଶ୍ରମ, ସ୍ୱଚ୍ଛତା, କାର୍ଯ୍ୟଦକ୍ଷତା ଏବଂ ସ୍ଥିରତା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଅନ୍ୟପକ୍ଷରେ କଂଗ୍ରେସ ଦଳ ଭାରତର ସମ୍ଭିଧାନକୁ ବିଜେପି ପରିବର୍ତ୍ତନ କରିଦେବ ବୋଲି ଅପପ୍ରଚାର କରୁଥିବା ସମ୍ପର୍କରେ ଶ୍ରୀ ମୋଦି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯଦି ଜନସାଧାରଣ କଂଗ୍ରେସ ଦଳର ଇତିହାସକୁ ଦେଖିବେ ତେବେ ଏହି ଦଳ ସମ୍ଭିଧାନର ପବିତ୍ରତାକୁ ବିଶ୍ୱାସ କରେ ନାହିଁ ବୋଲି ଅନୁଭବ କରିପାରିବେ। କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ମୁସଲିମ୍ ଲିଗ୍ର ଚିନ୍ତାଧାରା ପ୍ରତିଫଳିତ ହେବା ସହିତ ଏହାର ଏକ ଲୁକ୍କାୟିତ କାର୍ଯ୍ୟସୂଚୀ ରହିଥିବା ସ୍ୱଷ୍ଟ ହେଉଛି ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି। ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସପ୍ତମ ଯୁଗ୍ମ ପ୍ରତିରକ୍ଷା ସହଯୋଗ କମିଟି ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରତିରକ୍ଷା ସଚିବ ଗିରିଧର ଆର୍ମାନେ ଏବଂ ଇଣ୍ଡୋନେସିଆର ପ୍ରତିରକ୍ଷା ମହାସଚିବ ତଥା ଅବସରପ୍ରାପ୍ତ ଏୟାର ମାର୍ଶାଲ ଡୋନି ଏର୍ମାୱାନ୍ ତୋଫାଣ୍ଟୋ ମିଳିତ ଭାବେ ଅଧ୍ୟକ୍ଷତା କରିବେ। ଗତକାଲିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସିଥିବା ଇଣ୍ଡୋନେସିଆ ପ୍ରତିରକ୍ଷା ମହାସଚିବ ନୂଆଦିଲ୍ଲୀ ଓ ପୁଣେରେ ଥିବା ଭାରତୀୟ ପ୍ରତିରକ୍ଷା ଶିଳ୍ପଗୋଷ୍ଠୀ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଚୁକ୍ତିନାମା 2001 ସ୍ୱାକ୍ଷରିତ ହୋଇଥିଲା। ବର୍ତ୍ତମାନ ଏଥିରେ ସାମରିକ ଆଦାନ ପ୍ରଦାନ, ଉଚ୍ଚସ୍ତରୀୟ ଗସ୍ତ, ଦକ୍ଷତା ବୃଦ୍ଧି ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଜାତିସଂଘ ଶାନ୍ତିରକ୍ଷା, ଜାହାଜ ପରିଦର୍ଶନ ଏବଂ ଦ୍ୱିପାକ୍ଷିକ ବୁଝାମଣାରେ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। 2018 ଭାରତ ଏବଂ ଇଣ୍ଡୋନେସିଆ ସମ୍ପର୍କକୁ ବ୍ୟାପକ ରଣନୀତିକ ଭାଗିଦାରୀରେ ପରିଣତ କରାଯାଇଛି ଏବଂ ଏହାଦ୍ୱାରା ପ୍ରତିରକ୍ଷା ଶିଳ୍ପ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂତନ ସହଯୋଗ ପାଇଁ ପଥ ପ୍ରଶସ୍ତ ହୋଇଛି। ଚୀନ୍ ପକ୍ଷରୁ ସାକ୍ସଗାମ୍ ଉପତ୍ୟକାରେ ନିର୍ମାଣ କାର୍ଯ୍ୟକଳାପ ସମ୍ପର୍କିତ ତଥ୍ୟ ବଦଳାଇବାକୁ କରାଯାଉଥିବା ବେଆଇନ ଉଦ୍ୟମ ବିରୋଧରେ ଭାରତ ଦୃଢ଼ ପ୍ରତିବାଦ କରିଛି। ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସାକ୍ସଗାମ୍ ଉପତ୍ୟକାକୁ ଭାରତ ନିଜର ଅଞ୍ଚଳ ଭାବେ ସର୍ବଦା ବିବେଚନା କରେ। 1963 ହୋଇଥିବା ତଥାକଥିତ ଚୀନ୍ ପାକିସ୍ତାନ ସୀମା ରାଜିନାମା ମାଧ୍ୟମରେ ପାକିସ୍ତାନ ବେଆଇନ ଭାବେ ଏହି ଉପତ୍ୟକାକୁ ଚୀନ୍କୁ ହସ୍ତାନ୍ତର କରିବାର ଉଦ୍ୟମକୁ ଭାରତ କଦାପି ଗ୍ରହଣ କରିନାହିଁ। ଏହି ବେଆଇନ ଉଦ୍ୟମ ବିରୋଧରେ ଭାରତ ବେଜିଂ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ନିଜର ସ୍ୱାର୍ଥକୁ ସୁରକ୍ଷିତ ରଖିବା ଦିଗରେ ଭାରତ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ଜୟସ୍ୱାଲ ସ୍ୱଷ୍ଟ କରିଛନ୍ତି। ବିମାନ ସେବା କ୍ଷେତ୍ରରେ ନୂତନ ଏୟାରବସ୍ A350-900 ଉଡ଼ାଣ କରି ଭାରତ ଏକ ସ୍ୱତନ୍ତ୍ର ସଫଳତା ହାସଲ କରିଛି। ଏୟାର ଇଣ୍ଡିଆ ଗତ ଦୁଇଦିନ ହେଲା ବ୍ୟସ୍ତବହୁଳ ଦିଲ୍ଲୀ ଦୁବାଇ ବିମାନ ସେବା କ୍ଷେତ୍ରରେ ଏହି ବିମାନର ଉଡ଼ାଣ ଆରମ୍ଭ କରିଛି। ଏଥିସହିତ ଭାରତ ଓ ଦୁବାଇ ମଧ୍ୟରେ A350 ବିମାନ ଚଳାଚଳ କରିବାରେ ଏୟାର ଇଣ୍ଡିଆ ଏକମାତ୍ର ଏୟାରଲାଇନ୍ସ ଭାବେ ମାନ୍ୟତା ପାଇଛି। ଏୟାର ଇଣ୍ଡିଆର ନୂତନ ପୋଷାକରେ ସ୍ଥାନିତ ହୋଇଥିବା ଏହି ବିମାନର ଚିତ୍ରକୁ ଉଭୟ ବିମାନ ବନ୍ଦରରେ ଉଡ଼ାଣ ପୂର୍ବରୁ ଉତ୍ସବ ପାଳନ କରି ସ୍ୱାଗତ କରାଯାଇଥିଲା। ଏୟାର ଇଣ୍ଡିଆ ବର୍ତ୍ତମାନ ଭାରତର 5 ସହରରୁ ଦୁବାଇକୁ ମୋଟ 72 ସାପ୍ତାହିକ ବିମାନ ଚଳାଚଳ କରୁଛି ଏବଂ ସେଥିରେ ଦିଲ୍ଲୀରୁ 32 ବିମାନ ରହିଛି। ଆଇପିଏଲ୍ରେ ଗତକାଲି ରାତିରେ ହାଇଦ୍ରାବାଦରେ ଅନୁଷ୍ଠିତ ଏକ ରୋମାଞ୍ଚକର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ 1 ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପଭି ନେଇ ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ହରାଇ 201 ରନ୍ କରିଥିଲା। ଦଳ ପକ୍ଷରୁ ନୀତିଶ କୁମାର 42 ବଲ୍ରୁ 76 ରନ୍ କରି ଅପରାଜିତ ଥିଲେ। ସେହିଭଳି ଟ୍ରାଭିସ୍ ହେଡ୍ 42 ବଲ୍ରୁ 58 ରନ୍ କରିଥିଲେ। 202 ରନ୍ ବିଜୟ ଲକ୍ଷ୍ୟର ପିଛା କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। ରାଜସ୍ଥାନ ରୟାଲ୍ସ ବିଜୟ ପାଇଁ 2 ରନ୍ ଆବଶ୍ୟକ କରୁଥିବା ବେଳେ ମ୍ୟାଚ୍ର ଶେଷ ବଲ୍ରେ ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ରୋବ୍ମ୍ୟାନ୍ ପାୱଲ୍ଙ୍କ ୱିକେଟ୍ ଅକ୍ତିଆର କରି ଦଳକୁ ବିଜୟୀ କରାଇଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ରିୟାନ୍ ପରାଗ 49 ବଲ୍ରୁ 77 ରନ୍ କରିଥିବା ବେଳେ ଓପନର ଯଶସ୍ୱୀ ଜୟସ୍ୱାଲ 40 ବଲ୍ରୁ 67 ରନ୍ କରିଥିଲେ। ଆଜି ଆଇପିଏଲ୍ର ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଆସନ୍ତା 7 ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ହେବ ମତଦାନ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 10 ବର୍ଷ ମଧ୍ୟରେ ଦେଶବାସୀଙ୍କର ତାଙ୍କ ପ୍ରତି ଥିବା ଆଶା ଓ ବିଶ୍ୱାସ ଏବେ ଗ୍ୟାରେଣ୍ଟିରେ ପରିଣତ ହୋଇଛି। ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସପ୍ତମ ଯୁଗ୍ମ ପ୍ରତିରକ୍ଷା ସହଯୋଗ କମିଟି ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଏବଂ ଆଇପିଏଲ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।